ପ୍ରଖ୍ୟାତ କଥାକାର ଅଚ୍ୟୁତାନନ୍ଦ ପତିଙ୍କ କ୍ଷୁଦ୍ର ଗଳ୍ପ ପରଶୁଆର ମଶାଣିରୁ ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଗ୍ରେଙ୍କ କଣ୍ଟ୍ରି ଗ୍ରେଭ୍ୟାର୍ଡ଼ ଉପରେ ଲିଖିତ ଏଲିଜିଟା ପଢ଼ୁଥିଲେ। ସେ କବିତାଟା ପଢ଼ିବା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ସଉକ ଓ ମାନସିକତା ଥିଲା। ଆର୍ଯ୍ୟାବର୍ତ୍ତ କବିଙ୍କର ଏହି କବିତା ଲେଖା ଉପରେ କିଛି ଉଲ୍ଲେଖନୀୟ ଆଲେଖ୍ୟ କେଉଁଠୁ ଗୋଟେ ପଢ଼ିଥିଲେ। କବିତାଙ୍କର ଅପୂର୍ବ ଅନୁଭବକୁ ଏକ ସୁନ୍ଦର ସୁସଞ୍ଜାତ ସଜ୍ଜା ଦେବାକୁ କାଳେ ସବୁବେଳେ ସଯତ୍ନ ରହୁଥିଲେ। ଶବ୍ଦବସାଣରେ ଭାବକୁ ଭବ୍ୟ ଭାବମୟ କରିବାକୁ ସେ ଅଭାବନୀୟ ଭାବରେ ସମୟ ବ୍ୟୟ କରୁଥିଲେ। ଶବ୍ଦ ସୃଷ୍ଟିରେ କିଛି ନିଅଣ୍ଟିଆ ହେଲା ବୋଲି ଖଟକା ଲାଗିଲେ ସେ ଅଟକି କଲମକୁ ଖଟାଇ ଖଟାଇ ଚାଲିଥିଲେ। ସେଇଥିପାଇଁ ବୋଧହୁଏ ଗ୍ରେଙ୍କର ସେ କବିତାଟା ଇଂରେଜୀ ସାହିତ୍ୟରେ ତାର ମହତ୍ତ୍ୱକୁ ମଜବୁତ କରି ରଖିଛି। କବିତାଟା ପଢ଼ୁ ପଢ଼ୁ ହଠାତ୍ ପରଶୁଆର ମଶାଣି କଥା ଆର୍ଯ୍ୟବର୍ତ୍ତଙ୍କ ମନକୁ ପଶିଆସିଲା। ସଂସ୍କୃତରେ ସ୍ମରଣ ଅଳଙ୍କାର ଓ ଇଂରାଜୀରେ ଆସୋସିଏସନ୍ ଅଫ୍ ଫ୍ୟାକ୍ଟସ୍ ବୋଲି ବ୍ୟାକରଣୀୟ ବୟାନ ରହିଛି। କୌଣସି ନିର୍ଦ୍ଦିଷ୍ଟ ପଟ୍ଟଭୂମି ଉପରେ ମନକୁ ନିବିଷ୍ଟ କଲାବେଳେ ସେଇଭଳି ଅନ୍ୟ ଘଟଣାକୁ ମନ ଆପେ ଆପେ ଉଟାରି ହୋଇଯାଏ। ଗ୍ରାମ୍ୟ ଶ୍ମଶାନ କବିତାଟା ପଢ଼ୁ ପଢ଼ୁ ପରଶୁଆର ଶ୍ମଶାନ କଥା ମନକୁ ଆସିଗଲା। ପରଶୁଆକୁ ଆର୍ଯ୍ୟବର୍ତ୍ତ ଯେଉଁଠି ପୋତିଥିଲେ ଅନେକ ଦିନ ହେଲା ସେଠାକୁ ଯାଇନଥିଲେ। ତାଙ୍କ ମନ କେମିତି ଟିକେ ମାଡ଼ି ମାଡ଼ି ପଡ଼ିଲା, ଗୋଡ଼ ସିଆଡ଼କୁ ଅଡ଼େଇ ହୋଇଗଲା। ସେଇଠି ସେ ପହଞ୍ଚିଗଲେ। ପରଶୁଆର ମଶାଣିଟା ଯାବତ ଅରମା ଅପନ୍ତରା ହୋଇ ପଡ଼ିଥିଲା। ଜାଗାଟାକୁ ବାରବିଚା ବହକିଲା ଘାସ ଲଟା ମାଡ଼ି ବସିଥିଲା। କଣ୍ଡୁକରା କଢ଼ଘେରା ଘୋଡ଼ା ବିଛୁଆତି ଟିକି ଟିକି କଣ୍ଟାଲେସା ଲହକିଲା ଲଟେଇଲା ଲଟା ଚେରଟାଣ ଟାଁସିଆ ଠିଆ ଠିଆ ଘାସ ସେମିତି କେତେଟାଙ୍କର ସେଠି ଥିଲା ଏକଛତ୍ର ରାଜୁତି। ପରଶୁଆର କବରର ଠିକ୍ ମଝା ମଝିରେ ସରୁ ସରୁ ପାଲିସ ପତ୍ର ଝୁଲାଇ ଅଲଗା ଅଲଗା ଲାଗୁଥିବା ବଡ଼ ବାଗରେ ବଢ଼ିଆଳ ହେଇ ଷଣ୍ଢା ଟେକିଥିଲା ବୁଦାଟାଏ। ଉପରକୁ ଛଡ଼ରା ମାରିଥିବା ପବରେ ତାର ଫୁଟିଥିଲା ଧୋବ ସରସର ଛୋଟ ଫୁଲଟିଏ। ପବନରେ ହଲି ହଲି ହସୁଥିଲା। ଫୁଲ ଫୁଟା ବୁଦାଟାକୁ ବାଦ ଦେଇ ଆର୍ଯ୍ୟବର୍ତ୍ତ ଅନ୍ୟ ଅନାବନା ଘାସ ଲଟାକୁ ଓପାଡ଼ ଉପାଡ଼ ଭାବୁଥିଲେ। ସେଗୁଡ଼ାକ ଥିଲା ପରଶୁଆର ଫାଜିଲାମି ଫସଲ। ଫୁଲଟିଏ ଥିଲା ପରଶୁଆର ସବୁ ମାଙ୍କଡ଼ାମିର ଆଢ଼ୁଆଳରେ ଲହଡ଼ାଉଥିବା ତାଙ୍କ ପ୍ରତି ଆନୁଗତ୍ୟ, ତାର ଅନୁରାଗ, ତାର ଅନୁଭବର ମିଶାମିଶି ଆବେଶର ଏକ ସ୍ନିଗ୍ଧ ସୁନ୍ଦର ଆଭାସ। ମାଙ୍କଡ଼ ପରଶୁଆଟା କେବଳ ଆବେ ପରଶୁଆ ଯାବେ ପରଶୁଆର ଜାତକ ନେଇ ଜନ୍ମିଥିଲା। ସେ ପଶୁଟାଏ ଛି ଛାକର ଛାର ମାଙ୍କଡ଼ଟାଏ ମାତ୍ର ମିଠାମିଶା ବିଷର ବ୍ୟବସାୟୀ ସାଜି ମଣିଷ ପରି ଝଙ୍କାର ଝଙ୍କାରରେ ନୋଟ ବିଡ଼ାର ଫଡ଼ ଫଡ଼ରେ ବାବୁ ପରଶୁରାମ ହେଇପାରିନଥାନ୍ତା। ଶହ 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 ବହୁ ଶହ ପୁରୁଷ ପରର ବଂଶଧର ମାନବ ନାମକ ସୁନ୍ଦର ମାଙ୍କଡ଼ ଦାନବ ସେମାନେ ମଣିଷର ଚେହେରା ପିନ୍ଧି ଉପରେ ମହାମାନ୍ୟର ଧୂନ ଦେଇ ଭିତରେ ଉପର ପାହିଆର ଭୟାବହ ମର୍କଟାସୁର ସେମାନେ ନିଜର ସ୍ୱାର୍ଥ ପାଇଁ ସେମାନଙ୍କ ଜୀବନ ପ୍ରବର୍ଚ୍ଚା। ନିଜର ସାମାନ୍ୟ ହାନି ହେଲେ ଅନ୍ୟ ଦେହରେ ଅନାୟାସରେ ଦାନ୍ତ ଗଳାନ୍ତି। ପରଶୁଆର କଥା ମନରେ ମନ୍ଥୁ ମନ୍ଥୁ ଆର୍ଯ୍ୟାବର୍ତ୍ତଙ୍କର ଚିନ୍ତା କିଛି ପଛକୁ ମୁହାଁଇଗଲା। ପ୍ରଥମ ମହାବାତ୍ୟା ମହାପ୍ରଳୟ ବେଳର କଥା, ନା ଥିଲା ବାଟ ନା ଥିଲା ଘାଟ, ଜାଗା ଜାଗାରେ ବାଧକ ଜମିଯାଇଛି, ଯିବାକୁ ଯୋଉ ନାହିଁ। କେଉଁଠି ଉପୁଡ଼ି ଭାଙ୍ଗି ମସ୍ତ ମସ୍ତ ଗଛ ଶୋଇଛି ତ, କେଉଁଠି ଆଣ୍ଠୁ ଉଠା ପେଟ ଟପା, କେଉଁଠି ଗଭୀରତାରେ ପରତେ ନଥିବା ପାଣି ବୋହୁଛି, ବାହାରର କାହାର କିଛି ଖବର ନାହିଁ। ଆର୍ଯ୍ୟବର୍ତ୍ତ ହତାଶରେ ପେଶି ହୋଇ ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ ପରି ମନେ ମନେ ବେଳେବେଳେ ଗୁଣୁଗୁଣାଉଥିଲେ, ଥାନ୍ତା ଯେବେ ମୋର ବିହଙ୍ଗ ପକ୍ଷ। ବଜାରଟା ସାରା ଖାଁ ଖାଁ, ଖାଇବା ଜିନିଷର ଦେଖା ଦର୍ଶନ ନାହିଁ। ଏଠି ସେଠି ଅଣ୍ଡାଳି ଅଣ୍ଡାଳି ଗୋଟେ ଅଧା ଶୁଖା କୋବି ହାତେଇ ନେଇ ସେ ଯେମିତି ନିଧିଟାଏ ପାଇଗଲେ। ଘରକୁ ଆରାମରେ ଉଠୁ ଉଠୁ ମାଙ୍କଡ଼ଟାଏ କୁଦି ପଡ଼ି ତାଙ୍କ ହାତରୁ କୋବିଟାକୁ ଝାମ୍ପି ନେଲା। ଟିକିଏ ଦୂରରେ ରହି କୋବିଟାକୁ ଖଣ୍ଡ ଖଣ୍ଡ ଦାନ୍ତରେ ଛିଣ୍ଡାଇ ଅଧା ଚାକୁଳା କରି ଗାଉଁ ଗାଉଁ ହୋଇ ଗିଳିବାକୁ ଲାଗିଲା। ଭୋକରେ ତାର ଫକାସି ଉଡ଼ି ଯାଉଥିଲା ବୋଧହୁଏ। ଘରର ବଂଶ ସାରା ସମସ୍ତେ ଠେଙ୍ଗା ବାଡ଼ି ଧରି ରେରେକାର ରଡ଼ି ଛାଡ଼ି କୋବିଟାର କିଛି ଅଂଶକୁ ମାଙ୍କଡ଼ଠୁ ଛଡ଼ାଇ ଆଣିବାକୁ ଭିଡ଼ି ଆସିଲେ। ଆର୍ଯ୍ୟବର୍ତ୍ତ ସମସ୍ତଙ୍କୁ ଅଟକେଇ ଦେଲେ। ବିଚରାର ପେଟରେ ଉତ୍କଟ ଭୋକ ହାବୁକା ମାରୁଛି। ସେ ଖାଉ ଆର୍ଯ୍ୟାବର୍ତ୍ତ ଖବର ନେଇଥିଲେ କେଉଁଠି କେତେଜଣ ଗୁଣ୍ଡାଗର୍ଦ୍ଦିର ଦାଦାମାନେ ରିଲିଫ ଚାଉଳ ଲୁଟି ନେଇଛନ୍ତି। ପେଟ ପାଇଁ ଯେତେ ନୁହେଁ ପକେଟ ପାଇଁ ବେଶୀ। ମାଙ୍କଡ଼ଟା କିନ୍ତୁ ପେଟ ପାଇଁ ଲୁଟିଥିଲା। ମଣିଷ ମହାମାନ୍ୟ ମହାମାଙ୍କଡ଼ ମାନେ ଶହ ଶହ ଭୋକିଲା ପେଟକୁ ଗୋଇଠା ମାରି ନିଜ କରାମତିର କମାଲ ଦେଖାଉଛନ୍ତି। ସଫା ସୁତୁରା କରିଥିବା ଦବିଲା ପରଶୁଆର କବର କୁଦକୁ ଆର୍ଯ୍ୟଭୂତ ଆଉଁସି ଦେଲେ। ତାଙ୍କ ଭିତରେ ତାଡ଼ା ବାନ୍ଧି ମାଡ଼ି ହୋଇ ରହିଥିବା ପରଶୁଆ ସ୍ମୃତି ବସ୍ତାନୀର ଡୋର ଫିଟି ପୃଷ୍ଠା ସବୁ ଖେଳେଇ ହୋଇଯାଉଥିଲା। ତାଙ୍କ ଭିତରେ ସାଇତା ପରଶୁଆ ପ୍ରତି ତାଙ୍କ ସ୍ନେହର ମହୁ ଟିପ ଅଗରୁ ପରଶୁଆର ମଶାଣି ଉପରେ ଥୋପି ଥୋପି ପଡ଼ିଲା। ସେ ଆଉ ପରଶୁଆ ପରଶୁଆ ତାଙ୍କ ନିଘନ ପୁଅପୁତ୍ର ନଥିଲା, ସାଇ ପଡ଼ିଶା ନଥିଲା, ଜାତିପତିର ବି ନଥିଲା, ବାଗଡ଼ ମାଙ୍କଡ଼ଟେ ଥିଲା। ତା ଉପରେ ବିଗୁଡ଼ୁଥିଲେ, ଚିଡ଼ୁଥିଲେ, ଭୁରୁଡ଼ି କାଢ଼ୁଥିଲେ, ବେଳେବେଳେ ବାଡ଼ି ଉଠାଉଥିଲେ, କିନ୍ତୁ ସେ ତାଙ୍କୁ ବେଳେବେଳେ ଛାଡ଼ି ପଳେଇଲେ ତାଙ୍କୁ ବଡ଼ ଅଡୁଆ ଅଡୁଆ ଲାଗୁଥିଲା। ପରଶୁଆ ସେ ପଶୁଟାଏ ଥିଲା, ମଣିଷ ପରି ତା ଠିକ କହିବାର ଭାଷା ନଥିଲା, ମଣିଷ ପରି ଭାବର ଭାଷ୍ୟ ନଥିଲା, ଖୁସିର ଆଭାସରେ ମଣିଷ ପରି ସେ ହସ ପରିଶିପାରୁନଥିଲା। ଦରଦ ଦୁଃଖର ଉପସର୍ଗ ଦର୍ଶାଇବାକୁ ତା ମୁହଁର ମାଂସପେଶୀର ସାମର୍ଥ୍ୟ ନଥିଲା। ପରଶୁଆ ମଲା ପରେ ଆର୍ଯ୍ୟବର୍ତ୍ତ ତାର ଅଭାବକୁ ବେଳେବେଳେ ନିବିଡ଼ ଭାବରେ ଅନୁଭବ କରୁଥିଲେ। ପଶୁ ବିଷୟରେ ତାଙ୍କର ସାଧାରଣ ଧାରଣା ଧାରଣାରେ ରେଳଗାଡ଼ି ଗଡ଼ି ଗଡ଼ି ଗଲା ପରି ଚାଲିଥିଲା। ଆଜିକାଲି ତାଙ୍କ ଧାରଣାର ଗାଡ଼ି ବେଳେବେଳେ ଅଟକିଯାଏ। ତାଙ୍କ ଅନୁଭବରୁ ସେ ଭାବନ୍ତି ପରଶୁଆର ନିଜସ୍ୱ ଭାଷା ଥିଲା, ଭାଷାକୁ ବ୍ୟକ୍ତ କରିବାକୁ ଅଙ୍ଗଭଙ୍ଗୀର ସେ ଆଶ୍ରା ନେଉଥିଲା, ପରିସ୍ଥିତି ସମ୍ଭାଳିବାକୁ ତାର ବି ବିଚାର ଆଉ ବିବେଚନା ଥିଲା। ଆର୍ଯ୍ୟବର୍ତ୍ତ ମନେ ରଖିଛନ୍ତି ପରଶୁଆ ମଲାବେଳେ ତାଙ୍କ ଠାକୁର ଘର ବାରଣ୍ଡାରେ ହାତ ଯୋଡ଼ି ପ୍ରାଣ ଛାଡ଼ିଥିଲା। ଆଉ ଗୋଟେ କଥା ଆର୍ଯ୍ୟବର୍ତ୍ତଙ୍କର ମନେ ପଡ଼ିଲା, ଗାଁ ମୁଣ୍ଡରେ ଗୋଟେ ମାତାଜୀ ବୁଢ଼ୀ ଆଶ୍ରମଟିଏ କରି ରହିଥିଲା। ବାତ୍ୟା ବେଳର କଥା, ବାତ୍ୟାର ଉତ୍ତାଳ ଅନୁମତ ଉତ୍ପାତରେ ସମସ୍ତେ ଭୀତ ତ୍ରସ୍ତ ଆଉ କାତର ଥିଲେ। ମାତାଜୀ ବୁଢ଼ୀ ରାତି ସାରା କୀର୍ତ୍ତନ କରୁଥିଲା, କେତେଟା ମାଙ୍କଡ଼ ବୁଢ଼ୀକୁ ବେଢ଼ିକି ବସି ଚୁପଚାପ କୀର୍ତ୍ତନ ଶୁଣୁଥିଲେ। ବୁଢ଼ୀ ମଝିରେ ମଝିରେ ତଳେ ମୁଣ୍ଡ ଲଗାଇ ଜୁହାର ହେଉଥିଲା, ମାଙ୍କଡ଼ମାନେ ତା ସାଙ୍ଗରେ ତଳେ ମୁଣ୍ଡ ଲଗାଉଥିଲେ। ପରଶୁଆ ଗୋଟେ ନିଆରା ଢଙ୍ଗର ମାଙ୍କଡ଼ ଥିଲା, ମାଙ୍କଡ଼ ଦଳରେ ସେ ସାମିଲ ହେଉନଥିଲା, ସେ ସବୁବେଳେ ଏକୁଟିଆ ଏକୁଟିଆ ବୁଲୁଥିଲା। ତାକୁ ସମସ୍ତେ ପରଶୁଆ ବୋଲି ଡାକୁଥିଲେ। ପରଶୁଆର ଏପରି ନାମକରଣ ପଛରେ ବିଶେଷ କିଛି କାରଣ ନଥିଲା, ଛୁଆଙ୍କ ମେଳରେ ଖେଳ ବେଳେ ହସ କୁରୁଳି ତାଳିପିଟା ସାଙ୍ଗରେ ପରଶୁଆ ନାଁଟା କେତେଥର ତାଙ୍କ କାନରେ ପଡ଼ିଛି। ପରଶୁଆ ନାଁଟା ପିଲାଙ୍କର ଗୋଟେ ଫେଚକାମିଆ ଡାକ ନା, ପିଲାଏ ତାକୁ ଡାକିଲେ ପରଶୁଆ, ସେ ହେଇଗଲା ପରଶୁଆ। ପରଶୁଆ ଆସିଗଲେ ପିଲାଏ ତା ସାଙ୍ଗରେ ଗମାତ କରୁଥିଲେ। ପରଶୁଆ ବସି ବସିକି ପିଠିକି କୁଣ୍ଡେଇ କୁଣ୍ଡେଇ ଦାନ୍ତ ଦେଖେଇ ଖତେ ହି ପିଲାଙ୍କୁ ମିଛି ମିଛିକା ଦାଲକୁଥିଲା। ମଝିରେ ମଝିରେ ପିଲାଏ ତା ପାଖକୁ ବିସ୍କୁଟ ଫୋପାଡ଼ୁଥିଲେ, ପରଶୁଆ ବିସ୍କୁଟ ଚଲାକି ନେଇ ଚଟାପଟ ଗାଲେଇ ଦେଉଥିଲା। ଆର୍ଯ୍ୟବର୍ତ୍ତଙ୍କ ସହିତ ପରଶୁଆର ପହିଲି ପରିଚୟ କଥା ଧୂ ଧୂ ଖରାବେଳ ଆର୍ଯ୍ୟବର୍ତ୍ତ ଟିକିଏ ଆସକତ ମେଣ୍ଟାଉଥିଲେ। ହଠାତ୍ ଅଗଣାରେ ଦୋଲଦାଲ ଶବ୍ଦ ହେଲା, ଉଠି ଦେଖିଲେ ପରଶୁଆ ଖାଲି ବାଲ୍ତିଟା ଉପରକୁ କୁଦା ମାରୁଛି, ବୋଧହୁଏ ଶୋଷରେ ତାର ହଂସା ଉଡ଼ିଯାଉଥିଲା। ସେ ଟ୍ୟୁବୱେଲ ମାରି ବାଲ୍ତି ପାଣି ଥୋଇଦେଲେ, ବାଲ୍ତି ଉପରେ ମୁହଁ ଲଗାଇ ପରଶୁଆ ଶୋଷି ଶୋଷି ଗୁଡ଼ାଏ ପାଣି ପିଇଗଲା, ଟିକିଏ ସାଷ୍ଟମ ହେଇ ଘଡ଼ିଏ ବସିଗଲା। ତାପରେ ଅଗଣାରେ ଥିବା ଫୁଲକୁଣ୍ଡକୁ ଗଡ଼ାଇ ଦେଇ ଫୁଲ ଗଛକୁ ଦୁହିଁ ଦୁହିଁ ଖାଇବାକୁ ଲାଗିଲା। ସେ ବାଡ଼ି ଧରି ଗୋଡ଼େଇଲେ, ଦାନ୍ତ ଦେଖାଇ ପରଶୁଆ ଚମ୍ପଟ ମାରିଲା, ମାଙ୍କଡ଼ ତ ମାଙ୍କଡ଼ ଆମେ ତ ତାର ଆଦର। ତାପରେ ପରଶୁଆ ଦିନକୁ ଦୁଇ ଚାରି ଥର ହାଜିର ହେଲା, ବେଳେବେଳେ ବିସ୍କୁଟଟେ ଆଳୁଟେ କି ବାଇଗଣଟେ ଦେଲେ ହାତରୁ ନେଇ ପାଖରେ ଥୋଇ ଆରାମରେ ପାଟିରେ ପାର କରିଦେଉଥିଲା। ତାପରେ ଚାଲିଲା ତାର ଜବରଦସ୍ତି କାରବାର, ନା ଥିଲା ଭୟ ନା ଥିଲା ପରବା, ଘରେ ପଶି ଖାଇବା ଜିନିଷ ନେଇ ଯାହା ପାଇଲା ତାହା ଖାଇ ଚାଲିଲା। ଏମିତି କରିବା ତାର ଆଧି ବୋଲି ଧରିନେଲା ବୋଧହୁଏ, ବାଡ଼ି ଉଞ୍ଚେଇଲେ ଟିକିଏ ହୁଙ୍କୁନଥିଲା। ପରଶୁଆ ବୁଝି ନେଇଥିଲା ସେ ତାକୁ ବାଡ଼େଇବେ ନାହିଁ, ଏପରି ରାଗରେ ଗରମ ହେବାଟା ଉପର ଠାଉରିଆ। ସତ କହିଲେ ତାଙ୍କର ଥିଲା ଉପରେ ରୋଷ, ଆଉ ଭିତରେ ତାର ଛୁଆଳିଆ ଚଗଲାମି ପାଇଁ ଥିଲା ମୁଚୁ ମୁଚୁ ସ୍ନେହ ମିଶା ହସ। ଆର୍ଯ୍ୟବର୍ତ୍ତ ପରଶୁଆର ସ୍ମୃତିକୁ ନିଜ ଭିତରେ ଭର୍ତ୍ତି କରି ତା ମଶାଣିରେ ବସିଥିଲେ। ପରଶୁଆ ସହିତ ତାଙ୍କ ଅତୀତ ବର୍ତ୍ତମାନ ହୋଇଯାଉଥିଲା, ପରଶୁଆ ସହିତ ତାଙ୍କର ପୁରୁଣା ଘଟଣା ତାଙ୍କ ପାଇଁ ଏକ୍ଷଣିକାର ହୋଇ ପଡ଼ୁଥିଲା। ଆର୍ଯ୍ୟବର୍ତ୍ତ ଆଖି ବୁଜି ଅନୁଭବ ହେଉଥିଲେ। ସେ ଅଗଣାରେ ଚେୟାର ପକାଇ ବସି ଖବରକାଗଜ ପଢ଼ୁଛନ୍ତି, ପରଶୁଆ ଚୁପଚାପ ଆସି ତାଙ୍କ ପାଖରେ ଲାଗିକି ବସିଲା। ତାଙ୍କ ଚଷମାକୁ मुह एपाक सेपाक करी चाहिला। आर्यावर्त चुप, से भी चुप। तांको गोड़े बाली जंदाटे चढ़ीगला। परशुआ जंदाटे को उठाई चिपी छाटीदेला। तांको मन खबर कागज रे बसी बसी परशुआ बोधे दिगदार होइगला। हठात खबर कागज टाकु टाणी दे दीफाल करी पिचा तले चापीदेला। आर्यावर्त ताकु कसिकी चटकणीटे बसाइले। तांको आवेश अपसरी गला। से होश को आसिले। से परशुआर कबर उपरे चापुड़ाटे चढ़ाइछंती। खंडे छोट पत्थर छेदरा तांको पापुली रे खेंची होई जाइछि। आर्यावर्त हाथ आउसिथिले। मनर तांकर हस लिभि नथिला। परशुआर शेष दशार दृश्य तांको दिसिगला। तांको आखि टिके ओदा ओदा होइ उठिला। सेदिन परशुआ आसी पहुँचिला। से छोट उथिला। ता पछ पाख फड़ियाटा रक्तर जुड़बुड़। टिके डेटल पानी नहीं धोइबाकु गला बळे परशुआ पाख पुराई देलानी। से डेटल पानी ता घा उपर को छाटी देले। से आऊ आऊ होई आटू उपर को पड़ेला। तार एमिति अवस्था केमति हला? छुआ कहिले गाँर अमकेई टका गोटे छररा बंधुक किणिछि। लक्ष्य ठीक अछि कि नहीं परखिबाकु याकु ठुंकी देइछि। परशुआटा पाख पसाटा नुआ शिकारी हाथ जस हासिल कर नेछि। परशुआर घाटा बिसिरी पिगला। से जेते चेष्टा कले घारे किछि मलम लगाइबाकु पारिले नाही। से ताकु किछि खाइबाकु दे आसतले। शेष दिन से घुसरी घुसरी तळकु आसिला। से ताकु बायगणटे देले। से पाटीरे पुरेला। पाटीरु बायगणटा खसी पड़िला। से ताकु चाहिला आखि बुझिला पुणि चाहिला। ता चाहणी देई ताकु शेष कथा बोधे कहिगला। तापरे ढळी पड़िला। परशुआ कबर उपरे फुलटा थिर थिर पवन रे थरी थरी जाउथिला। आर्यावर्त फुलर डेम्फकु आस्ते अणियाणी गालरे लगेले। गालटा हेमाळ लागला। आर्यावर्त अनुभव कले परशुआर ममता। मुह से गालरे तांकर जेमति चरी चरी जाउछि। आर्यावर्त फुलकु उश्वास रे आउंसी दे गछकु टिके टेकिक देखिले। देखिले केतटा कढ़ मुंडी भितरे केतटा मुड़की आसुछि।